ଗୀତ ସଂହିତା 148। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର, ତୁମ୍ଭେମାନେ ଆକାଶମଣ୍ଡଳରୁ ତାହାଙ୍କର ପ୍ରଶଂସା କର, ଉର୍ଦ୍ଧ୍ୱସ୍ଥାନରେ ତାହାଙ୍କର ପ୍ରଶଂସା କର। ହେ ତାହାଙ୍କର ଦୂତ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ତାହାଙ୍କର ସୈନ୍ୟ ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ସୂର୍ଯ୍ୟ ଓ ଚନ୍ଦ୍ର, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ଦୀପ୍ତିମୟ ତାରା ସମସ୍ତେ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ହେ ସ୍ୱର୍ଗର ସ୍ୱର୍ଗ ଓ ଗଗନପରିସ୍ଥ ଜଳସମୂହ, ତୁମ୍ଭେମାନେ ତାହାଙ୍କର ପ୍ରଶଂସା କର। ଏମାନେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ, କାରଣ ସେ ଆଜ୍ଞା କରନ୍ତେ ଏମାନେ ସୃଷ୍ଟ ହେଲେ। ଆହୁରି ସେ ସଦାକାଳ ପାଇଁ ଏମାନଙ୍କୁ ସ୍ଥାପନ କରିଅଛନ୍ତି, ସେ ନିୟମ କରିଅଛନ୍ତି ତାହା ଲୁପ୍ତ ହେବ ନାହିଁ। ପୃଥିବୀରୁ ସଦାପ୍ରଭୁଙ୍କର ପ୍ରଶଂସା କର। ହେ ତିମିଙ୍ଗିଳ ଓ ସକଳ ବାରିଧି, ଅଗ୍ନି ଓ ଶିଳା, ହିମ ଓ ବାଷ୍ପ, ତାହାଙ୍କ ବାକ୍ୟ ସାଧକ ପ୍ରଚଣ୍ଡ ବାୟୁ, ପର୍ବତ ଓ ସକଳ ଉପପର୍ବତ, ଫଳବାନ ବୃକ୍ଷ ଓ ସକଳ ଏରସ ବୃକ୍ଷ, ବନ୍ୟ ଓ ସକଳ ଗ୍ରାମ୍ୟ ପଶୁ, ଉରଗାମୀ ଓ ଉଡ୍ୟମାନ ପକ୍ଷୀଗଣ, ପୃଥିବୀର ରାଜଗଣ ଓ ସକଳ ଗୋଷ୍ଠୀ, ଅଧିପତିଗଣ ଓ ପୃଥିବୀର ସକଳ ବିଚାରକର୍ତ୍ତା, ଯୁବକ ଓ ଯୁବତୀମାନେ, ବୃଦ୍ଧ ଓ ବାଳକମାନେ, ସେ ସମସ୍ତେ ସଦାପ୍ରଭୁଙ୍କ ନାମର ପ୍ରଶଂସା କରନ୍ତୁ, କାରଣ କେବଳ ତାହାଙ୍କ ନାମ ଉନ୍ନତ ଅଟେ। ତାହାଙ୍କର ମହିମା ପୃଥିବୀ ଓ ସ୍ୱର୍ଗର ଉପରିସ୍ଥ। ସେ ଆପଣା ଲୋକମାନଙ୍କ ଶୃଙ୍ଗ ଉଠାଇଅଛନ୍ତି, ତାହା ତାହାଙ୍କ ସଦ୍ଭକ୍ତମାନଙ୍କର ଓ ତାହାଙ୍କ ନିକଟବର୍ତ୍ତୀ ଇସ୍ରାଏଲ ସନ୍ତାନଗଣର ପ୍ରଶଂସାର ବିଷୟ। ତୁମ୍ଭେମାନେ ସଦାପ୍ରଭୁଙ୍କର ପ୍ରଶଂସା କର।